ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রিস্ট বহুমূল্য নামে শুভেচ্ছা জনাই আজ এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। আপনার বহুমূল্য সময় দিয়ে আমি বিশেষ ধন্যবাদ। প্রভু আপনার আশীর্বাদ করত, আহরি আত্মিক জীবন বর্ধিষ্ণু করত। প্রভু যীশু বিষয় অধিক জাঁয়া নিমন্তে আপনার আগ্রহ দেখি আমি বিশেষ আনন্দিত। কিন্তু আমার অনুরোধ, আপনার নিজে এই কার্যক্রম শুণবা সঙ্গে সঙ্গে অন্য শুণবায় সাহায্য করতু, আসহ পত্র মাধ্যমে যোগাযোগ করা নিমন্তে উৎসাহিত করত। আপনার যদি প্রার্থনার কোণী অনুরোধ অনেক আম নিকটক লিখি জনাইলে আমি আপনার নিমন্তে প্রার্থনা করব। আসুন তাহলে প্রভুঙ্কর বাক্য মধ্যকে যা পূর্ব সংক্ষেপে প্রার্থনা করা। আমার জীবিত তথা উদ্ধারকর্তা সৃষ্টিকর্তা প্রিয় পবিত্র প্রভু, তোমার পবিত্র নামর ধন্যবাদ করুছু এই সুন্দর সময় পাই, তোমার জীবন্ত বাক্য পাই। প্রভু তোমার বাক্য মধ্যে দিয়ে তুমি আমার সহিত কথা কুহ, তোমার পবিত্র উপস্থিতি আমাকে এই সময় উপলব্ধি করা দিও। প্রত্যেক শ্রোতাবন্ধু তুমি আশীর্বাদ কর, প্রত্যেক অভাব তুমি মোচন কর, প্রত্যেক সমস্যা তুমি সমাধান কর। প্রভু পরিবার প্রত্যেক তুমি আশীর্বাদ কর, প্রত্যেক তোমার সেই পরিত্রাণার অনুভূতি লাভ করা দিও। ସେ ପରିବାରକୁ ପ୍ରଭୁ ତୁମରି ସୁରକ୍ଷାର ବାହୁଚା ତଳେ ଆବରି ରଖ। ଶୈତାନ ସମସ୍ତ ମନ୍ଦ ଚକ୍ରାନ୍ତରୁ ପ୍ରଭୁ ତୁମେ ଦୟାକରି ପ୍ରତ୍ୟେକଙ୍କୁ ରକ୍ଷା କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ 21 ପର୍ବର 23 ପଦରୁ ଆରମ୍ଭ କରି 22 ପର୍ବର 28 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ହିତୋପଦେଶ 21 ପର୍ବର 23 ପଦରେ ଏହିପରି ଲେଖା ଅଛି, ଯେ ଆପଣା ମୁଖ ଓ ଜିହ୍ୱା ରକ୍ଷା କରଇ ସେ କ୍ଲେଶରୁ ଆପଣା ପ୍ରାଣ ରକ୍ଷା କରଇ ଏଠାରେ ପୁନର୍ବାର ସେ ଜିହ୍ୱାକୁ ନିଜର ଅଧୀନରେ ରଖି ବ୍ୟବହାର କରିବା ନିମନ୍ତେ ଉପଦେଶ ଦିଅନ୍ତି ସେ ଏଥିପୂର୍ବରୁ ମଧ୍ୟ କହିସାରିଛନ୍ତି ଯେ ଯଦି ଆପଣ ମିତ୍ର ଲାଭ କରିବାକୁ ଚାହାନ୍ତି ତାହେଲେ ଆପଣଙ୍କୁ ମଧ୍ୟ ମିତ୍ର ଭାବରେ ଆଚରଣ କରିବାକୁ ହେବ ତେଣୁ ଆପଣଙ୍କୁ ନିଶ୍ଚିତ ଭାବେ କଥାବାର୍ତ୍ତା କରିବାକୁ ହେବ ମାତ୍ର ଆପଣଙ୍କୁ ଆପଣଙ୍କର କଥାବାର୍ତ୍ତାରେ ଜଗି ରଖି କଥାବାର୍ତ୍ତା କରିବାକୁ ହେବ ଚବିଶ ପଦରେ ଲେଖା ଅଛି ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦକ ନାମରେ ବିଖ୍ୟାତ ସେ ଅହଙ୍କାରର ଗାରିମାରେ କର୍ମ କରଇ ଆପଣ ଲକ୍ଷ୍ୟ କରିପାରୁଛନ୍ତି ଦୁଇଟି ବିଷୟ ଏହି ହିତୋପଦେଶ ପୁସ୍ତକରେ ବାରମ୍ବାର ପୁନରାବୃତ୍ତି କରାଯାଇଅଛି ପ୍ରଥମଟି ହେଉଛି ଜିହ୍ୱାର ସଦ୍ବ୍ୟବହାର ଓ ଅସଦ୍ବ୍ୟବହାର ଓ ଦ୍ୱିତୀୟଟି ହେଉଛି ଅହଙ୍କାର ଆଉ ପ୍ରଭୁ କହନ୍ତି ଯେ ସେ ମିଥ୍ୟାବାଦୀ ଜିହ୍ୱା ଓ ଅହଙ୍କାର ଦୃଷ୍ଟିକୁ ଘୃଣା କରନ୍ତି ପଚିଶ ପଦରେ ଲେଖା ଅଛି ଅଳସୁଆର ବାଞ୍ଛିତ ବିଷୟ ତାହାର ମୃତ୍ୟୁ ଘଟାଏ କାରଣ ତାହାର ହସ୍ତ କର୍ମ କରିବାକୁ ନାସ୍ତି କରେ ଯେ ଅଳସୁଆ ସେ ଅନାହାରରେ ମୃତ୍ୟୁବରଣ କରେ ସେ ଯାହା ପାଇବାକୁ ଇଚ୍ଛା କରେ ତାହା ପାଇ ନ ପାରିବାରୁ ତାହାର ମନରେ ଅଫସୋସ୍ ରହିଯାଏ ଓ ସେ ତହିଁ ପାଇଁ ଲାଳାୟିତ ହୋଇ ମୃତ୍ୟୁର ପଥକୁ ଆଶ୍ରୟ କରେ କାରଣ ତାହାର ହସ୍ତ କର୍ମ କରିବାକୁ ନାସ୍ତି କରେ ଏକୋଇଶ ପର୍ବର ଛବିଶ ପଦରେ ଲେଖା ଅଛି କେହି କେହି ଦିନଯାକ ଅତ୍ୟନ୍ତ ଲୋଭ କରନ୍ତି ମାତ୍ର ଧାର୍ମିକ ଲୋକ ଦାନ କରେ କାତର ହୁଏ ନାହିଁ ଅଳସୁଆ କେବଳ ଅନ୍ୟର ଧନକୁ ଲୋଭ କରିବାରେ ସମୟ ଅତିବାହିତ କରେ ଓ ସେ କର୍ମ ନ କରି ଅସତ୍ୟ ଉପାୟରେ ଅର୍ଥ ଉପାର୍ଜନ କରିବା ନିମନ୍ତେ ଚେଷ୍ଟା କରେ ଆଜି ଅନେକ ଲୋକ କେବଳ ପରର ଧନକୁ ଲୋଭ କରନ୍ତି ମାତ୍ର ନିଜେ କଠିନ ପରିଶ୍ରମ କରିବା ନିମନ୍ତେ ପଛଘୁଞ୍ଚା ଦିଅନ୍ତି କିନ୍ତୁ ଅନ୍ୟପକ୍ଷରେ ଧାର୍ମିକ ଲୋକ ପାଇବା ନିମନ୍ତେ ଲାଳାୟିତ ନ ହୋଇ ଦାନ ଦେବାରେ ଉଦ୍ୟୋଗୀ ହୁଏ ଓ ଈଶ୍ୱର ତାହାକୁ ମଧ୍ୟ ଆଶୀର୍ବାଦ କରନ୍ତି ସତେଇଶ ପଦରେ ଲେଖା ଅଛି ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷୟ ମାତ୍ର ସେ କୁ ଅଭିପ୍ରାୟରେ ଆଣିଲେ ତାହା କେତେ ଅଧିକ ଘୃଣିତ ଦୁଷ୍ଟ ଲୋକ ଅଧର୍ମାଚାରୀ ଜଣେ ଅଧର୍ମାଚାରୀ ବ୍ୟକ୍ତି ଯେ କି ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କରେ ନାହିଁ କି ଈଶ୍ୱରଙ୍କ ଇଚ୍ଛା ଅନୁମୋଦିତ ଜୀବନଯାପନ କରେ ନାହିଁ ତେବେ ଏହାର ଅର୍ଥ ନୁହେଁ ଯେ ଏ ପ୍ରକାର ଏକ ବ୍ୟକ୍ତି ଧାର୍ମିକ ମନୋଭାବାପନ୍ନ ହୋଇନପାରେ ସେ ଗୀର୍ଜାକୁ ଯାଇପାରେ ସମସ୍ତ ଧର୍ମ କାର୍ଯ୍ୟାଦିରେ ସକ୍ରିୟ ଅଂଶଗ୍ରହଣ କରିପାରେ ଓ ପ୍ରଶଂସାର ଗୀତ ଗାଇପାରେ ଏପରିକି ସେ ମଧ୍ୟ ଦାନ ଦେଇପାରେ ମାତ୍ର ସେ ଏହି ସମସ୍ତ ଏକ ସଂକୀର୍ଣ୍ଣ ମନୋଭାବ ନେଇ କରେ ସେ ଈଶ୍ୱରଙ୍କୁ ଗୌରବ ନ ଦେଇ ନିଜର ଗୌରବ ଅନ୍ୱେଷଣ କରେ ଓ ନିଜର ମନ ମୁତାବକ କାର୍ଯ୍ୟ କରି ଈଶ୍ୱରଙ୍କୁ ଉପେକ୍ଷା କରେ ତେଣୁକରି ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷୟ ହୋଇଥାଏ ଏହାପରେ ଅଠେଇଶ ଓ ଅଣତିରିଶ ପଦରେ ଲେଖା ଅଛି ମିଥ୍ୟା ସାକ୍ଷୀ ବିନଷ୍ଟ ହେବ ମାତ୍ର ଯେଉଁ ଲୋକ ଶୁଣଇ ସେ ଅଖଣ୍ଡ୍ୟ କଥା କହିବ ଦୁଷ୍ଟ ଲୋକ ଆପଣା ମୁଖ କଠିନ କରଇ ମାତ୍ର ସରଳ ଲୋକ ଆପଣା ବାଟ ସୁସ୍ଥିର କରଇ ପ୍ରଭୁ ଯୀଶୁଙ୍କର ନିର୍ଯାତନା ସମୟରେ ମିଥ୍ୟା ସାକ୍ଷୀମାନେ ଥିଲେ ଆଉ ସେହି ମିଥ୍ୟା ସାକ୍ଷୀମାନଙ୍କ ମଧ୍ୟରୁ ଜଣେ ବୋଲି ଗଣିତ ହେବାକୁ ଆପଣ କ'ଣ ଘୃଣା କରିବେ ନାହିଁ କି ଆମେ ମାଥିଉ ଛବିଶ ପର୍ବର ଅଣଷଠିରୁ ଏକଷଠି ମଧ୍ୟରେ ଏହିପରି ଉଲ୍ଲେଖ ହୋଇଥିବାର ପାଠ କରୁ ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ କିନ୍ତୁ ଶେଷରେ ଦୁଇଜଣ ବାହାରି କହିଲେ ଏହି ଲୋକଟା କହିଥିଲା ମୁଁ ଈଶ୍ୱରଙ୍କ ମନ୍ଦିରକୁ ଭାଙ୍ଗି ତାହା ତିନିଦିନ ମଧ୍ୟରେ ତୋଳି ଦେଇପାରେ ଅନ୍ୟ ମିଥ୍ୟା ସାକ୍ଷୀମାନେ ସାକ୍ଷ୍ୟ ବହନ କଲେ କିନ୍ତୁ ଏହା ଆଦୌ ଯଥାର୍ଥ ସାକ୍ଷ୍ୟ ନଥିଲା ଏହି ଶେଷ ଦୁଇଜଣ ପ୍ରକୃତିରେ ମିଥ୍ୟା କହିଲେ ଯୀଶୁଙ୍କର ପ୍ରତ୍ୟୁତ୍ତର ପରବର୍ତ୍ତୀ ପର୍ବରେ ପ୍ରଦାନ କରାଯାଇଅଛି ଦେଖନ୍ତୁ ମାଥିଉ ସତେଇଶ ପର୍ବର ଏଗାରରୁ ଚଉଦ ପଦରେ ଏହିପରି ଲେଖା ଅଛି ଇତିମଧ୍ୟରେ ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ କରାଗଲେ ଆଉ ଶାସନକର୍ତ୍ତା ତାହାଙ୍କୁ ପଚାରିଲେ ତୁମେ କି ଯିହୁଦୀମାନଙ୍କ ରାଜା ଯୀଶୁ କହିଲେ ଆପଣ କହୁଅଛନ୍ତି ଆଉ ପ୍ରଧାନଯାଜକ ଓ ପ୍ରାଚୀନବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ ସେ କୌଣସି ଉତ୍ତର ଦେଲେ ନାହିଁ ସେଥିରେ ପିଲା ତ ତାଙ୍କୁ କହିଲେ ଏମାନେ ତୁମ୍ଭ ବିରୁଦ୍ଧରେ କେତେ ସାକ୍ଷ୍ୟ ଦେଉଛନ୍ତି ତାହାକି ଶୁଣୁନାହୁଁ ମାତ୍ର ସେ ତାହାଙ୍କୁ ଗୋଟିଏ କଥାର ହିଁ ପଦେ ହେଲେ ଉତ୍ତର ଦେଲେ ନାହିଁ ସେଥିରେ ଶାସନକର୍ତ୍ତା ଅତ୍ୟନ୍ତ ଚମତ୍କୃତ ହେଲେ ଯୌହନଙ୍କ ବିବରଣୀ ଆମମାନଙ୍କୁ କହେ ପିଲା ତ ପ୍ରଭୁ ଯୀଶୁଙ୍କୁ ବିଚାରାଳୟର ପ୍ରକୋଷ୍ଠ ମଧ୍ୟକୁ ନେଇଗଲେ ଓ ଗୋପନରେ ତାହାଙ୍କର ସହାୟତା ଭିକ୍ଷା କଲେ ଯେପରି ସେ ତାହାଙ୍କୁ ମୁକ୍ତ କରିଦେଇପାରନ୍ତି। କିନ୍ତୁ ଯିହୁଦୀମାନଙ୍କ ଇଚ୍ଛା ବିରୁଦ୍ଧରେ ଯୀଶୁଙ୍କୁ ମୁକ୍ତ କରିଦେବା ନିମନ୍ତେ ସେ ବିଶେଷରେ ରାଜନୀତି ଖେଳିଲେ। ଶେଷରେ ସେ ସେହି ମହାଜନତାଙ୍କ ଚାପରେ ତାହାଙ୍କୁ ସମର୍ପଣ କଲେ। କିନ୍ତୁ ସବୁ ସମୟରେ ସେ ଜାଣିଥିଲେ ଯେ ଯୀଶୁଙ୍କ ବିରୁଦ୍ଧରେ ଯେଉଁ ସମସ୍ତ ସାକ୍ଷ୍ୟ ଦିଆଯାଇଅଛି ତାହା ମିଥ୍ୟା। ଏହା ହେଉଛି ଏକ ପରୀକ୍ଷା ଯାହାକି ଇତିହାସର ଫର୍ଦ୍ଦରେ ସମସ୍ତଙ୍କର ଅତ୍ୟନ୍ତ ଅପମାନଜନକ ବିଷୟ ହୋଇ ରହିଅଛି। ସେହି ସମସ୍ତ ମିଥ୍ୟା ସାକ୍ଷୀମାନଙ୍କ ମଧ୍ୟରେ ଆପଣ ନିଜକୁ ସାମିଲ କରିବା ନିମନ୍ତେ କ'ଣ ଘୃଣା କରିବେ ନାହିଁ କି? ଲେଖା ଅଛି, ମିଥ୍ୟା ସାକ୍ଷୀ ବିନଷ୍ଟ ହେବ। ବାସ୍ତବରେ ଯେଉଁମାନେ ମିଥ୍ୟା ସାକ୍ଷ୍ୟ ଦିଅନ୍ତି ସେମାନେ ବିନଷ୍ଟ ହେବେ। ଆଜି ଅନେକ ଏହିପରି ମିଥ୍ୟା ସାକ୍ଷୀମାନଙ୍କର ଆଶ୍ରୟ ନିଅନ୍ତି। ଲୋକେ ମିଥ୍ୟା ସାକ୍ଷ୍ୟ ଦେଇ ଅର୍ଥ ରୋଜଗାର କରନ୍ତି, ମିଥ୍ୟା ସାକ୍ଷ୍ୟ ଦେଇ ଅନ୍ୟର ଜୀବନକୁ ବିନଷ୍ଟ କରନ୍ତି, ସତ୍ୟକୁ ମିଥ୍ୟାରେ ପରିଣତ କରି ନିର୍ଦ୍ଦୋଷୀକୁ ଦୋଷୀ ଓ ଦୋଷୀକୁ ନିର୍ଦ୍ଦୋଷୀରେ ସାବ୍ୟସ୍ତ କରାନ୍ତି। ମାତ୍ର ସେ ଯାହାହେଉନା କାହିଁକି ସତ୍ୟର ଜୟ ହୋଇଥାଏ ଓ ସେହି ମିଥ୍ୟା ସାକ୍ଷୀମାନଙ୍କର ବିନାଶ ଘଟିଥାଏ। ନୂତନ ନିୟମରେ ଆମେ ଦେଖୁ ଯେ ଏହିପରି ମିଥ୍ୟା ସାକ୍ଷୀମାନେ ପ୍ରଭୁ ଯୀଶୁଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇ ତାହାଙ୍କୁ ଦୋଷାରୋପ କରିବା ନିମନ୍ତେ ଚେଷ୍ଟା କଲେ, ମାତ୍ର ସେମାନେ ପାରିଲେ ନାହିଁ। ମାତ୍ର ସେମାନେ ନିଜେ ଦୋଷୀକୃତ ହେଲେ। ଏକୋଇଶ ପର୍ବର ତିରିଶ ପଦରେ ଲେଖା ଅଛି, ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ। ଏହା ଏକ ଅତି ଚମତ୍କାର ପଦ। ଆପଣ ଈଶ୍ୱରଙ୍କ ବିରୁଦ୍ଧରେ ଯାଇପାରିବେ ନାହିଁ, ଆପଣଙ୍କର ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା କିଛି ହିଁ ସଫଳକାମୀ ହେବ ନାହିଁ। ଦ୍ୱିତୀୟ କରିନ୍ଥିଓ ତେର ପର୍ବର ଆଠ ପଦରେ ଲେଖା ଅଛି, କାରଣ ଆମ୍ଭେମାନେ ସତ୍ୟ ବିପକ୍ଷରେ କିଛି କରିପାରୁନାହୁଁ, କିନ୍ତୁ ସତ୍ୟ ପକ୍ଷରେ କରିପାରୁ। ଏହି ପଦ ଅନୁଯାୟୀ ମୁଁ ଅନୁଭବ କରିପାରେ ଯେ ଈଶ୍ୱର ନିଜକୁ ସମର୍ଥନ କରିବା ନିମନ୍ତେ ସମର୍ଥ ଅଟନ୍ତି ଓ ସେ ତାହାଙ୍କର ବାକ୍ୟକୁ ସମର୍ଥନ କରିବା ନିମନ୍ତେ ସମର୍ଥ ଅଟନ୍ତି। ଆମ୍ଭେମାନେ ସତ୍ୟ ବିରୁଦ୍ଧରେ କିଛି କରିନପାରୁ, କିନ୍ତୁ ସତ୍ୟ ସପକ୍ଷରେ କରିପାରିବା। ବାଇବଲକୁ ସମର୍ଥନ କରିବା ମୋ ନିମନ୍ତେ ଆବଶ୍ୟକ ନଥିଲା। ସେ ମୋତେ ଯେଉଁସବୁ ବିଷୟ କରିବା ନିମନ୍ତେ କହିଲେ ତାହା ଥିଲା ଏହାକୁ ପ୍ରଚାର କରିବା। ଆଜି ଅନେକ ଲୋକ ପବିତ୍ର ବାଇବଲ ଯେ ଈଶ୍ୱରଙ୍କ ବାକ୍ୟ ଏହାକୁ ବିଶ୍ୱାସ କରନ୍ତି ନାହିଁ ଓ ସେମାନେ ବିଭିନ୍ନ ପ୍ରକାରର ଭିତ୍ତିହୀନ ଯୁକ୍ତି ବାଢ଼ି ଏହା ଈଶ୍ୱରଙ୍କ ବାକ୍ୟ ନୁହେଁ ବୋଲି ଦେଖାଇବାକୁ ଚାହାନ୍ତି, ମାତ୍ର ସେମାନେ ଏହାକୁ ମିଥ୍ୟା ବୋଲି ପ୍ରମାଣିତ କରିପାରନ୍ତି ନାହିଁ। କିନ୍ତୁ ମୁଁ ଶିକ୍ଷା କରିଅଛି ଯେ ଯଦି ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କ ନିକଟକୁ ଫେରିବ, ଯଦି ସେ ପାପରୁ ପୃଥକୀକୃତ ଜୀବନଯାପନ କରିବାକୁ ଚାହେଁ, ଯଦି ସେ ପ୍ରକୃତିରେ ଜଣେ ଉଦ୍ଧାରକର୍ତ୍ତାଙ୍କୁ ପାଇବାକୁ ଇଚ୍ଛା କରେ, ତାହେଲେ ପବିତ୍ର ବାଇବଲର ବିଷୟବସ୍ତୁକୁ ବୁଝିବା ନିମନ୍ତେ ଓ ତହିଁର ସତ୍ୟତାକୁ ଜାଣିବା ନିମନ୍ତେ ତାହା ପକ୍ଷରେ ଅତି ସହଜ ହେବ। ବାଇବଲ ତାହା ନିମନ୍ତେ ସମସ୍ୟାଜନକ ହେବ ନାହିଁ, ମାତ୍ର ତାହାର ସମସ୍ୟାର ସମାଧାନ ନିମନ୍ତେ ପଥ ଦେଖାଇବ। ଏକତିରିଶ ପଦରେ ଲେଖା ଅଛି, ଯୁଦ୍ଧ ଦିନ ପାଇଁ ଅଶ୍ୱ ସୁସଜ୍ଜିତ ହୁଏ, ମାତ୍ର ଜୟ ସଦାପ୍ରଭୁଙ୍କଠାରୁ ହୁଏ। ଈଶ୍ୱର ହିଁ କେବଳ ଆମମାନଙ୍କୁ ଜୟ ପ୍ରଦାନ କରିପାରନ୍ତି, କିନ୍ତୁ ମନୁଷ୍ୟ ଅଶ୍ୱବଳରେ କେବେ ହେଲେ ଯୁଦ୍ଧରେ ଜୟୀ ହୋଇପାରିବ ନାହିଁ କି ନିଜର ସାମର୍ଥ୍ୟ ବଳରେ, ଲୋକ ବଳରେ, ଅସ୍ତ୍ରଶସ୍ତ୍ର ବଳରେ କେବେ ହେଲେ ଜୟୀ ହୋଇପାରିବ ନାହିଁ। ଆଉ ଦାଉଦ ମଧ୍ୟ ତାହା ଶିକ୍ଷା କରିଥିଲେ। ଗୀତ ସତେଇଶ ପର୍ବର ତିନି ପଦରେ ସେ କହନ୍ତି, ସୈନ୍ୟଦଳ ମୋ ବିରୁଦ୍ଧରେ ଛାଉଣି କଲେ ହେଁ ମୋର ଅନ୍ତଃକରଣ ଭୟ କରିବ ନାହିଁ, ଯେବେ ଯୁଦ୍ଧ ମୋ ବିରୁଦ୍ଧରେ ଉଠେ ତେବେ ମଧ୍ୟ ମୁଁ ସାହସିକ ହେବି। ରାଜା ଆଶା ମଧ୍ୟ ଏହି ସତ୍ୟ ଶିକ୍ଷା କରିଥିଲେ। ଦ୍ୱିତୀୟ ବଂଶାବଳୀ ଚଉଦ ପର୍ବର ଏଗାର ପଦରେ ଏହିପରି ଲେଖା ଅଛି, ଏଥିରେ ଆଶା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ଡାକ ପକାଇ କହିଲେ, ସଦାପ୍ରଭୁ ବଳବାନ ଓ ବଳହୀନ ଲୋକ ମଧ୍ୟରେ ସାହାଯ୍ୟ କରିବାକୁ ତୁମ୍ଭ ବିନ ଆଉ କେହି ନାହାନ୍ତି। ହେ ସଦାପ୍ରଭୁ, ଆମମାନଙ୍କ ପରମେଶ୍ୱର, ଆମମାନଙ୍କର ସାହାଯ୍ୟ କର, କାରଣ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁଅଛୁ ଓ ତୁମ୍ଭ ନାମରେ ଏହି ଜନତା ପ୍ରତିକୂଳରେ ଆସିଅଛୁ। ହେ ସଦାପ୍ରଭୁ, ତୁମ୍ଭେ ଆମମାନଙ୍କର ପରମେଶ୍ୱର ଅଟ, ମନୁଷ୍ୟ ତୁମ୍ଭ ପ୍ରତିକୂଳରେ ଜୟଯୁକ୍ତ ନ ହେଉ। କିନ୍ତୁ ତାହାର ଅର୍ଥ ନୁହେଁ ଯେ ଆମ୍ଭେମାନେ ପ୍ରସ୍ତୁତ ହେବା ନାହିଁ। ଆମମାନଙ୍କୁ ପ୍ରସ୍ତୁତ ରହିବାକୁ ଓ ବିଶ୍ୱାସର ସହିତ ଆଗ ବଢ଼ିବାକୁ ହେବ, ମାତ୍ର ଈଶ୍ୱର ଆମମାନଙ୍କୁ ଜୟ ପ୍ରଦାନ କରାଇବେ। ତେଣୁ ଆପଣଙ୍କୁ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କର ଶରଣାପନ୍ନ ହୋଇ ଆଗେଇବାକୁ ହେବ, ତାହେଲେ ଆପଣ ଏହି ଜଗତରେ ଏକ ବିଜୟୀ ଜୀବନ ଯାପନ କରିବା ନିମନ୍ତେ ସମର୍ଥ ହୋଇପାରିବେ। ଆସନ୍ତୁ ଏହାପରେ ଆମେ ବାଇଶ ପର୍ବ ମଧ୍ୟକୁ ଯିବା। ହିତୋପଦେଶ ବାଇଶ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ବହୁତ ଧନ ଅପେକ୍ଷା ସୁନାମ ମନୋନୀତ ହେବା ଯୋଗ୍ୟ, ପୁଣି ରୂପା ଓ ସୁନା ଅପେକ୍ଷା ସ୍ନେହସୂଚକ ଅନୁଗ୍ରହ ଉତ୍ତମ। ଦେଖନ୍ତୁ, ଏଠାରେ ଏହି ଯେଉଁ ସୁନାମ ଶବ୍ଦଟି ବ୍ୟବହାର କରାଯାଇଅଛି, ଏହା ସେହି ନାମ ବିଷୟ ନେଇ କହେ ନାହିଁ ଯେଉଁ ନାମ କି ଆପଣଙ୍କ ଜନ୍ମ ସମୟରେ ଆପଣଙ୍କ ପିତାମାତା ଦେଇଥିଲେ, କିନ୍ତୁ ଏହା ସେହି ନାମକୁ ପ୍ରକାଶ କରେ ଯାହାକି ଆପଣ କେଉଁ ପ୍ରକାରର ବ୍ୟକ୍ତି ତଦ୍ୱାରା ଆପଣ ସେହି ନାମକୁ ଲାଭ କରନ୍ତି। ଆପଣ ଜାଣିଥିବେ ଦାଉଦଙ୍କର ଦଳେ ଲୋକ ଥିଲେ ଯେଉଁମାନେ ତାଙ୍କର ଯୋଦ୍ଧା ରୂପେ ପରିଚିତ, ଆଉ ସେମାନେ ଅତି ମହାନ ଲୋକ ଥିଲେ। ସେମାନେ ସେମାନଙ୍କ ନିଜ ନିମନ୍ତେ ନାମକରଣ କଲେ। ଉଦାହରଣ ସ୍ୱରୂପ ବନାୟ ବିଷୟ ନେଇ ଏହିପରି ଲେଖା ଅଛି, ଆଉ ପରାକ୍ରାନ୍ତ କର୍ମକାରୀ କପ୍ସିଲ୍ୟ ଏକ ବିକ୍ରମୀ ପୁରୁଷର ପୌତ୍ର, ଜିହୋୟାଦାର ପୁତ୍ର ଯେ ବନାୟ, ସେ ମୟାବୀୟ ଅରିଅଲ୍ର ଦୁଇ ପୁତ୍ରଙ୍କୁ ବଧ କଲା, ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା, ଯାହାକି ଦ୍ୱିତୀୟ ସାମିଲ 23:20 ଲେଖା ଅଛି। ଆପଣ ଦେଖନ୍ତୁ, ଅନେକ ଲୋକ ତୁଷାରପାତ ସମୟରେ ବା ଅଧିକ ଥଣ୍ଡା ସମୟରେ ଗୀର୍ଜାକୁ ଯିବା ନିମନ୍ତେ ଇଚ୍ଛା କରନ୍ତି ନାହିଁ, କିନ୍ତୁ ଏହି ବ୍ୟକ୍ତି ତୁଷାରପାତ ସମୟରେ ଏକ ସିଂହକୁ ବଧ କଲା। ଦ୍ୱିତୀୟ ସାମିଲ 23:22 ଲେଖା ଅଛି, ଜିହୋୟାଦାର ପୁତ୍ର ବନାୟ ଏହି ସକଳ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା। ତେଣୁକରି ଏହା ତାହା ନିମନ୍ତେ ଏକ ସୁନାମ ଥିଲା, ତାହାର ଏକ ନାମ ଥିଲା। ତାହା ହେଉଛି ବହୁତ ଧନ ଅପେକ୍ଷା ସୁନାମ ମନୋନୀତ ହେବା ଯୋଗ୍ୟ। ଆପଣ ନିଜର ଧନ ଦ୍ୱାରା ସୁନାମ ଅର୍ଜନ କରିପାରିବେ ନାହିଁ, ମାତ୍ର ଆପଣଙ୍କ କାର୍ଯ୍ୟ ଦ୍ୱାରା ଓ ଆଚରଣ ଦ୍ୱାରା ଆପଣ ସୁନାମ ଅର୍ଜନ କରିପାରିବେ। ଆପଣଙ୍କର ଧନ ସ୍ଥାୟୀ ହୋଇ ରହିନପାରେ, ମାତ୍ର ଆପଣଙ୍କର ସୁନାମ ଅବିସ୍ମରଣୀୟ ହୋଇ ରହିଯାଏ। 22:2 ଲେଖା ଅଛି, ଧନବାନ ଓ ଦରିଦ୍ର ଏକତ୍ର ମିଳନ୍ତି, ସଦାପ୍ରଭୁ ସେ ସମସ୍ତଙ୍କର ସୃଷ୍ଟିକର୍ତ୍ତା। ଏହାର ଅର୍ଥ ଈଶ୍ୱରଙ୍କ ଦୃଷ୍ଟିରେ ସମସ୍ତେ ସମାନ, ତାହାଙ୍କ ଦୃଷ୍ଟିରେ ଧନୀ ଓ ଦରିଦ୍ର ମଧ୍ୟରେ କୌଣସି ପାର୍ଥକ୍ୟତା ନାହିଁ, କାରଣ ଆମେ ପ୍ରତ୍ୟେକ ମନୁଷ୍ୟ ପରିବାରର ସଦସ୍ୟ ଅଟୁ ଓ ଆମ ପ୍ରତ୍ୟେକଙ୍କର ପତିତ ସ୍ୱଭାବ ରହିଅଛି, ଯେଉଁ ସ୍ୱଭାବ କି ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ ହୋଇଅଛି। ଏପରିକି ଆମେ ପରସ୍ପରଠାରୁ ନିଜକୁ ସୁରକ୍ଷା କରିବା ଆବଶ୍ୟକ ମନେ କରୁ, କାରଣ ଆମେମାନେ ବିଶ୍ୱାସଯୋଗ୍ୟ ହୋଇପାରିବା ନାହିଁ। ବାଇବଲ ପ୍ରକାଶ କରେ ଯେ ଆଉ ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି, ତେଣୁକରି ଆମେ ସେହି କାରଣରୁ ଈଶ୍ୱରଙ୍କ ଦୃଷ୍ଟିରେ ସମସ୍ତେ ସମାନ। ମାତ୍ର ଆମେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରାପ୍ତ ହେଉ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ଧାର୍ମିକ ନେତାମାନଙ୍କୁ ଏହିପରି କହିଥିଲେ, ଯାହାକି ଯୋହନ 8:44 ଲେଖା ଅଛି, ତୁମେମାନେ ତୁମମାନଙ୍କର ପିତା ଶୟତାନଠାରୁ ଉତ୍ପନ୍ନ, ଆଉ ତୁମମାନଙ୍କ ପିତାର କାମନା ସାଧନ କରିବା ତୁମମାନଙ୍କର ଇଚ୍ଛା। ତେଣୁ ପ୍ରକୃତରେ ଦେଖିବାକୁ ଗଲେ ଏହି ଜଗତରେ ଦୁଇଟି ପରିବାର ଅଛନ୍ତି, ଈଶ୍ୱରଙ୍କ ସନ୍ତାନ ଓ ଶୟତାନର ସନ୍ତାନ, ଈଶ୍ୱରଙ୍କର ପରିବାର ଓ ଶୟତାନର ପରିବାର। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ଲେଖା ଅଛି, ସଦାପ୍ରଭୁ ସେ ସମସ୍ତଙ୍କର ସୃଷ୍ଟିକର୍ତ୍ତା। ଆମେମାନେ ସମସ୍ତେ ତାହାଙ୍କ ଦ୍ୱାରା ସୃଷ୍ଟ, ସେ ଆମ ସମସ୍ତଙ୍କର ସୃଷ୍ଟିକର୍ତ୍ତା, ମାତ୍ର ଆମ ସମସ୍ତଙ୍କର ପିତା ନୁହନ୍ତି। କେବଳ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ ରୂପେ ବିବେଚିତ ହୁଅନ୍ତି ଓ ସେ ସେମାନଙ୍କର ପିତା ହୁଅନ୍ତି। ଯୌନଲିଖିତ ସୁସମାଚାର 1:12 ଲେଖା ଅଛି, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ଏହାପରେ 22:3 ଲେଖା ଅଛି, ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ, ମାତ୍ର ଅବଧ ଲୋକମାନେ ଆଗବଢ଼ି ଶାସ୍ତି ପାଆନ୍ତି। ଆପଣ କ'ଣ ଚତୁର ହେବାକୁ ଚାହାନ୍ତି? ତାହେଲେ ଭବିଷ୍ୟତ ପ୍ରତି ଲକ୍ଷ୍ୟ କରନ୍ତୁ, ଭବିଷ୍ୟତ ନିମନ୍ତେ କିଛି ବ୍ୟବସ୍ଥା କରନ୍ତୁ, ଭବିଷ୍ୟତ ନିମନ୍ତେ ସଚେତନ ହୁଅନ୍ତୁ। ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଆପଣଙ୍କୁ ଏଥିରେ ସାହାଯ୍ୟ କରିପାରିବେ। ଆପଣଙ୍କର ବାର୍ଦ୍ଧକ୍ୟ ଅବସ୍ଥା ନିମନ୍ତେ, ପିଲାମାନଙ୍କର ଭବିଷ୍ୟତ ନିମନ୍ତେ କିଛି ଭବିଷ୍ୟ ନିଧିର ଆୟୋଜନ କରିପାରିବେ, ମାତ୍ର ତାହା କେବଳ ଯଥେଷ୍ଟ ନୁହେଁ। ଆପଣଙ୍କୁ ତାହାଠାରୁ ଆହୁରି ଆଗକୁ ଚିନ୍ତା କରିବାକୁ ଅଛି, ଆଉ ତାହା ହେଉଛି ସେହି ପରକାଳ। ଆପଣଙ୍କର ସେହି ପରକାଳ ନିମନ୍ତେ ଆପଣ କ'ଣ ଆୟୋଜନ କରିଅଛନ୍ତି? ମାତ୍ର ଯେଉଁ ଲୋକ ସେହି ପରକାଳ ବା ଅନନ୍ତକାଳ ନିମନ୍ତେ କିଛି ଆୟୋଜନ କରିନାହିଁ, ଧର୍ମଶାସ୍ତ୍ର ତାହାକୁ ମୂର୍ଖ ବୋଲି କହେ। ତେଣୁକରି ଆଜି ଆମମାନେ ପ୍ରତ୍ୟେକ ସେହି ପରକାଳ ନିମନ୍ତେ ଚିନ୍ତା କରିବା ଉଚିତ। ଏଠାରେ ଏକ ଜ୍ୱଳନ୍ତ ଓ ବାସ୍ତବ ଘଟଣା ମୋର ମନେପଡ଼େ। ଜଣେ ବ୍ୟକ୍ତି ବାହାରେ ରହି ଚାକିରି କରୁଥିଲେ ଓ ସେ ତାହାଙ୍କର ସେହି ଚାକିରି କ୍ଷେତ୍ରରେ ରହି ଅନେକ ଅର୍ଥ ଉପାର୍ଜନ କଲେ। ସେ ନିଜ ନିମନ୍ତେ ତଥା ନିଜର ପରିବାର ନିମନ୍ତେ ପ୍ରଚୁର ଅର୍ଥ ସଞ୍ଚୟ କଲେ। ପିଲାମାନଙ୍କୁ ମଧ୍ୟ ଉତ୍ତମ ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ଦିଗରେ ଯଥେଷ୍ଟ ସୁଯୋଗ ଦେଲେ, ମାତ୍ର ପ୍ରଭୁଙ୍କ ନିମନ୍ତେ ବଢ଼ାଇ ପାରିଲେ ନାହିଁ କି ସେମାନଙ୍କୁ ପାରମାର୍ଥିକ ଶିକ୍ଷା ଲାଭ କରିବା ନିମନ୍ତେ ସୁଯୋଗ ଦେଇପାରିଲେ ନାହିଁ। ମାତ୍ର ସେ ଯାହା କିଛି କଲେ କେବଳ ନିଜର ସୁରକ୍ଷା ନିମନ୍ତେ ଓ ନିଜର ପରିବାରର ସୁରକ୍ଷା ନିମନ୍ତେ କଲେ, କିନ୍ତୁ ପ୍ରଭୁଙ୍କ ନିମନ୍ତେ କିଛି କରିପାରିଲେ ନାହିଁ। ସେ ଚାକିରି କ୍ଷେତ୍ରରୁ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରି ନିଜ ଗ୍ରାମରେ ବାସ କରିବା ନିମନ୍ତେ ସୁନ୍ଦର ଗୃହଟିଏ ନିର୍ମାଣ କଲେ ଓ ନିଜ ପିଲାମାନଙ୍କର ଓ ନିଜର ଭବିଷ୍ୟତ ନିମନ୍ତେ ସବୁକିଛି ଯୋଜନା କରିସାରିବା ପରେ, ଯେତେବେଳେ ସେ ନିଜ ଗୃହରେ ଆସି ନିଜ ପରିବାର ସହିତ ରହିବା ନିମନ୍ତେ ବିଦେଶରୁ ଫେରିବା ପାଇଁ ଯେଉଁ ରାତ୍ରିରେ ଯୋଜନା କଲେ ଓ ଟେଲିଫୋନ୍ ଯୋଗେ ନିଜର ପ୍ରିୟଜନଙ୍କୁ ଫେରିବାର ଦିନ ଓ ସମୟ ଜଣାଇଦେଲେ, ଠିକ୍ ସେହି ରାତ୍ରିରେ ଅଚାନକ ତାହାଙ୍କର ରକ୍ତଚାପ ବଢ଼ିଗଲା ଓ ସେ ଅତି ଅଳ୍ପ ସମୟ ମଧ୍ୟରେ ପ୍ରାଣତ୍ୟାଗ କଲେ। ତାହାଙ୍କର ଆଶା ପୂରଣ ହୋଇପାରିଲା ନାହିଁ, ତାହା ଅଧୁରା ରହିଗଲା। ପ୍ରିୟ ବନ୍ଧୁ, ଆମମାନଙ୍କର ଭବିଷ୍ୟତ ଅନିଶ୍ଚିତ ଯଦି ଆମ୍ଭେମାନେ ପ୍ରଭୁଙ୍କର ନୁହୁଁ, କିନ୍ତୁ ଯେଉଁମାନେ ପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ ଥାନ୍ତି ଓ କିଛି କରିଥାନ୍ତି ସେମାନଙ୍କର ଭବିଷ୍ୟତ ଅତି ନିଶ୍ଚିତ, ଅର୍ଥାତ୍ ସେମାନଙ୍କର ଆଶା ଅଧୁରା ରହିଯାଏ ନାହିଁ, ମାତ୍ର ତାହା ପୂର୍ଣ୍ଣ ହୁଏ। ପ୍ରଭୁ ସେମାନଙ୍କ ଭାର ବହନ କରନ୍ତି ଓ ପ୍ରଭୁ ସେମାନଙ୍କ ଭବିଷ୍ୟତ ଉଜ୍ଜଳ କରନ୍ତି। ବାଇଶ ପର୍ବର 4-5 ଲେଖା ଅଛି, ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ। କୁଟୀର ଲୋକମାନଙ୍କ ପଥରେ କଣ୍ଟା ଓ ଫାନ୍ଦ ଥାଏ, ଯେ ଆପଣ ପ୍ରାଣ ରକ୍ଷା କରେ ସେସବୁରୁ ଦୂରରେ ରହିବ। ଏହା ପ୍ରକୃତିରେ ସତ୍ୟ, କିନ୍ତୁ ଆଜି ଆମମାନେ କ'ଣ ତଦନୁଯାୟୀ ଜୀବନଯାପନ କରିପାରୁଛୁ କି? ଏହାପରେ 6 ଲେଖା ଅଛି, ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ, ତେଣୁ ସେ ବୃଦ୍ଧ ହେଲେ ତହିଁରୁ ବିମୁଖ ହେବ ନାହିଁ। ଆମ୍ଭେମାନେ ଆମମାନଙ୍କର ସନ୍ତାନମାନଙ୍କୁ ଉପଯୁକ୍ତ ପଥରେ କଢ଼ାଇ ନେବାକୁ ହେବ। ସେମାନଙ୍କର ଗନ୍ତବ୍ୟ ପଥରେ ସେମାନେ ଯେପରି ଚାଲିବାକୁ ପାରନ୍ତି, ଏଥିନିମନ୍ତେ ସେମାନଙ୍କୁ ତାଲିମ ଦେବାକୁ ହେବ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଈଶ୍ୱର ତାହା ନିମନ୍ତେ ଏକ ପଥ ପ୍ରସ୍ତୁତ କରିଅଛନ୍ତି ଓ ସେ ଚାହାନ୍ତି ସେହି ସନ୍ତାନ ଯେପରି ସେହି ପଥରେ ଯାତ୍ରା କରୁ, ଓ ପିତାମାତାମାନେ ସେହି ପଥକୁ ଖୋଜି ବାହାର କରିବାକୁ ହେବ। ଅର୍ଥାତ୍ ସେମାନେ ଯେଉଁ ପଥରେ ସେହି ସନ୍ତାନକୁ କଢ଼ାଇ ନେବା ପାଇଁ ଚିନ୍ତା କରନ୍ତି, ସେହି ପଥରେ ତାହାକୁ ତାଲିମ ନ ଦେଇ ଈଶ୍ୱର ଯେଉଁପରି ଭାବେ ସେହି ସନ୍ତାନକୁ କଢ଼ାଇ ନେବାକୁ ଚାହାନ୍ତି, ସେହି ପଥରେ ସେମାନେ ତାହାକୁ କଢ଼ାଇ ନେବା ଉଚିତ। ସରଳ ଭାବେ ବୁଝିବାକୁ ଗଲେ, ସେମାନେ ନିଜର ସନ୍ତାନକୁ ପ୍ରଥମେ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷିତ କରାଇ ଈଶ୍ୱରଙ୍କ ଇଚ୍ଛାନୁଯାୟୀ ପରିଚାଳିତ ହେବା ନିମନ୍ତେ ତାହାକୁ ଶିକ୍ଷା ଦେବା ଉଚିତ। ଏହାପରେ 22 7-12 ମଧ୍ୟରେ ଆମେ ଦେଖୁ, ଲେଖା ଅଛି, ଧନବାନ ଦରିଦ୍ର ଉପରେ କର୍ତ୍ତୃତ୍ୱ କରାଇ, ପୁଣି ଋଣୀ ମହାଜନର ଦାସ ହୁଏ। ଯିଏ ଅଧର୍ମ ବୀଜ ବୁଣାଇ ସେ ବିପଦରୂପ ଶସ୍ୟ କାଟିବ ଓ ତାହାର କୋପରୂପ ଦଣ୍ଡ ଲୁପ୍ତ ହେବ। ଯାହାର ଦୟାଳୁ ଦୃଷ୍ଟି ସେ ଆଶିଷ ପାଇବ, ଯେହେତୁ ସେ ଆପଣା ଆହାରରୁ ଦିନହୀନକୁ ବିତରଣ କରାଏ। ନିନ୍ଦକକୁ ବାହାର କରିଦିଅ, ତହିଁରେ କଳି ବାହାରିଯିବ, ପୁଣି ବିରୋଧ ଓ ଅପମାନ ନିବୃତ୍ତ ହେବ। ଯେଉଁ ଲୋକ ହୃଦୟର ଶୁଚିତା ଭଲ ପାଏ, ଯାହାର ଓଷ୍ଠ ଅନୁଗ୍ରହଯୁକ୍ତ, ରାଜା ତାହାର ବନ୍ଧୁ ହେବ। ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନପ୍ରାପ୍ତ ଲୋକକୁ ରକ୍ଷା କରାଇ, ମାତ୍ର ବିଶ୍ୱାସଘାତକର କଥା ସେ ଓଲଟାଇ ପକାନ୍ତି। ଏହାପରେ 13 ଲେଖା ଅଛି, ଅଳସ ଲୋକ କହେ, ବାହାରେ ସିଂହ ଅଛି, ମୁଁ ସଡ଼କରେ ହତ ହେବି। ଏଠାରେ ଆମେ ପୁନର୍ବାର ଅଳସ ଲୋକ ବିଷୟରେ ଲକ୍ଷ୍ୟ କରୁଅଛୁ। ସେ ଅନେକ ପ୍ରକାର ଆଳ ଦେଖାଏ, ଯେପରି ତାହାକୁ ପରିଶ୍ରମ କରିବାକୁ ନ ପଡ଼େ। କହିବାକୁ ଗଲେ, ଅଳସୁଆ ନିଜ କାର୍ଯ୍ୟରେ ଅବିଶ୍ୱସ୍ତ। 14 ଲେଖା ଅଛି, ପରସ୍ତ୍ରୀର ମୁଖ ଗଭୀର ଖାତ, ସଦାପ୍ରଭୁଙ୍କ ଘୃଣିତ ଲୋକ ତହିଁରେ ପଡ଼ିବ। ଏହାପରେ 15 ଲେଖା ଅଛି, ପିଲାର ମନରେ ଅଜ୍ଞାନତା ବନ୍ଦ ଥାଏ, ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ। ଏଠାରେ ପୁନର୍ବାର ପିଲାକୁ ଶାସନ କରିବା ନେଇ ଉପଦେଶ ଦିଆଯାଏ, କାରଣ ଏହା ଅତି ଗୁରୁତ୍ୱପୂର୍ଣ୍ଣ। ପିଲାମାନେ ଶାସନ ଆବଶ୍ୟକ କରନ୍ତି ଓ ସେମାନଙ୍କୁ ଠିକ୍ ଭାବେ ଶାସନ କରାଗଲେ ସେମାନଙ୍କଠାରୁ ମୂର୍ଖତା ଦୂର ହୁଏ। ଏହାପରେ 16-27 ମଧ୍ୟରେ ଆମେ ଦେଖୁ, ଲେଖା ଅଛି, ଯେଉଁ ଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ, ପୁଣି ଯେ ଧନିକି ଦାନ କରେ ତାହାକୁ କେବଳ ଅଭାବ ଘଟିବ। ତୁମ୍ଭେ ଆପଣା କର୍ଣ୍ଣ ଡେରି ଜ୍ଞାନବାନମାନଙ୍କ କଥା ଶୁଣ, ପୁଣି ମୋ ବିଦ୍ୟାରେ ଆପଣା ମନ ଲଗାଅ, ଯେହେତୁ ତୁମ୍ଭେ ତାହା ହୃଦୟରେ ରଖିଲେ ଓ ତୁମ୍ଭ ଓଷ୍ଠାଧର ସଙ୍ଗେ ତାହା ଏକତ୍ର ସଂଯୁକ୍ତ ହେଲେ ଆହ୍ଲାଦଜନକ ହେବ। ସଦାପ୍ରଭୁଠାରେ ଯେପରି ତୁମ୍ଭର ନିର୍ଭର ରହିବ, ଏଥିପାଇଁ ମୁଁ ଆଜି ତୁମ୍ଭକୁ ବିଶେଷ ରୂପେ ତୁମ୍ଭକୁ ଏହିସବୁ କଥା ଜଣାଇଲି। ତୁମ୍ଭକୁ ସତ୍ୟତା ରୂପ ବାକ୍ୟର ନିଶ୍ଚୟତା ଜଣାଇବାକୁ, ପୁଣି ଯେଉଁମାନେ ତୁମ୍ଭକୁ ପଠାନ୍ତି ତୁମେ ଯେପରି ସେମାନଙ୍କୁ ସତ୍ୟ ଉତ୍ତର ଦେଇପାର, ଏଥିପାଇଁ ମୁଁ କ'ଣ ତୁମ୍ଭ ପ୍ରତି ଯୁକ୍ତିରେ ଓ ବିଦ୍ୟାରେ ଉତ୍କୃଷ୍ଟ ବାକ୍ୟ ଲେଖିନାହିଁ। ଦିନହୀନକୁ ଦିନହୀନ ଜାଣି ତାର ଦ୍ରବ୍ୟ ହରଣ କର ନାହିଁ, ପୁଣି ନଗର ଦ୍ୱାରରେ ଦୁଃଖୀ ପ୍ରତି ଉପଦ୍ରବ କର ନାହିଁ। ଯେହେତୁ ସଦାପ୍ରଭୁ ସେମାନଙ୍କ ପକ୍ଷରେ ପ୍ରତିବାଦ କରିବେ, ପୁଣି ଯେଉଁମାନେ ସେମାନଙ୍କ ଦ୍ରବ୍ୟ ଅପହରଣ କରିବେ ସେ ସେମାନଙ୍କର ପ୍ରାଣ ଅପହରଣ କରିବେ। ରାଗଶୀଳ ଲୋକ ସଙ୍ଗରେ ମିତ୍ରତା କର ନାହିଁ, ପୁଣି କ୍ରୋଧୀ ଲୋକ ସହିତ ଗମନ କର ନାହିଁ। କଲେ ତୁମ୍ଭେ ଅବା ତାହାର ବାଟ ଶିକ୍ଷା କରି ଆପଣା ପ୍ରାଣ ପାଇଁ ଫାନ୍ଦ ପ୍ରସ୍ତୁତ କରିବ। ଯେଉଁମାନେ ହାତରେ ତାଳି ଦିଅନ୍ତି ଅବା ଋଣୀର ଲଗା ହୁଅନ୍ତି ସେମାନଙ୍କ ମଧ୍ୟରେ ତୁମ୍ଭେ ଜଣେ ହୁଅ ନାହିଁ। ଯେବେ ପରିଶୋଧ କରିବାକୁ ତୁମ୍ଭର କିଛି ନ ଥାଏ, ତେବେ ସେ କାହିଁକି ତୁମ୍ଭ ତଳରୁ ତୁମ୍ଭର ଶଯ୍ୟା ନେଇଯିବ? ତୁମ୍ଭର ପିତୃଲୋକମାନେ ଯେଉଁ ପୁରାତନ ସୀମା ସ୍ଥାପନ କରିଅଛନ୍ତି ତାହା ଘୁଞ୍ଚାଅ ନାହିଁ। ଏହି ନିୟମ ଈଶ୍ୱର ଇସ୍ରାଏଲ ସନ୍ତାନଗଣ ପ୍ରତି ପ୍ରଦାନ କରିଥିଲେ ଯେତେବେଳେ ସେ ସେମାନଙ୍କୁ ସେହି ମିଶ୍ର ଦେଶରୁ କଢ଼ାଇ ଆଣି ସେମାନଙ୍କର ପ୍ରତିଜ୍ଞାତ କିଣା ଦେଶରେ ବସବାସ କରିବା ନିମନ୍ତେ ଅଧିକାର ଦେଲେ, ଯାହାକି ଆମେ ଦ୍ୱିତୀୟ ବିବରଣୀ ପୁସ୍ତକ 19:14 ଲକ୍ଷ୍ୟ କରିବାକୁ ପାରୁ। ଓ ସେମାନେ ଯେପରି ସେମାନଙ୍କ ପୁରାତନ ସୀମା ନ ଘୁଞ୍ଚାନ୍ତି, ଏଥିନିମନ୍ତେ ଈଶ୍ୱର ନିୟମ ପ୍ରଦାନ କରିଥିଲେ ଓ ସେହି ନିୟମ ଆଜି ମଧ୍ୟ କାର୍ଯ୍ୟକାରୀ ହେଉଅଛି। ଯଦି ଆମେ ପୁରାତନ ସୀମା ଘୁଞ୍ଚାଉ ଓ ଅନ୍ୟର ଜମିରୁ କିଛି ଅଧିକାର କରୁ, ତାହେଲେ ଆମେ ଈଶ୍ୱରଙ୍କର ନିୟମକୁ କେବଳ ନୁହେଁ ମାତ୍ର ସରକାରର ନିୟମକୁ ମଧ୍ୟ ଲଙ୍ଘନ କରୁ ଓ ଈଶ୍ୱରଙ୍କ ଦୃଷ୍ଟିରେ ତଥା ମନୁଷ୍ୟ ଦୃଷ୍ଟିରେ ଅବିଶ୍ୱସ୍ତ ବୋଲି ଗଣିତ ହେଉ। ତେଣୁ ଆସୁ ପ୍ରଭୁଙ୍କର ବାକ୍ୟକୁ ପାଳନ କରିବା ସଙ୍ଗେ ସଙ୍ଗେ ସରକାରଙ୍କର ନୀତିନିୟମକୁ ପାଳନ କରି ଆମେ ଈଶ୍ୱରଙ୍କର ଗୌରବ ମହିମା ରକ୍ଷା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখন্তু odiattv@radio882.com। তেবে আজি পাই বিদায় দিওন্তু। নমস্কার।